आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଲୋକସଭାରେ ଆଜି ଆଗତ ହେଲା ନାରୀ ଶକ୍ତି ବନ୍ଦନ ଅଧିନିୟମ ସମ୍ପର୍କିତ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍। ଭାରତ ଅଷ୍ଟ୍ରିଆ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଏବଂ ବାଣିଜ୍ୟ କାରବାର ବୃଦ୍ଧି ନେଇ ନୂଆଦିଲ୍ଲୀରେ ଆଲୋଚନା। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହେଲା ଜନଗଣନା 2027ର ଦ୍ୱିତୀୟ ପର୍ଯ୍ୟାୟ। ଆନ୍ଧ୍ରପ୍ରଦେଶ କୁର୍ଣ୍ଣଲ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 8 ମୃତ 10 ଆହତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେବ ମ୍ୟାଚ୍। ସଂସଦର ବର୍ଦ୍ଧିତ ବଜେଟ୍ ଅଧିବେଶନର ତିନିଦିନିଆ ସ୍ୱତନ୍ତ୍ର ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ଲୋକସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ସମ୍ଭିଧାନ 131 ସଂଶୋଧନ ବିଲ୍ 2026 ଏବଂ ସୀମା ନିର୍ଦ୍ଧାରଣ ବିଲ୍ 2026 ଆଜି ଆଗତ କରିଛନ୍ତି। ସେହିପରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କେନ୍ଦ୍ରଶାସିତ ଅଞ୍ଚଳ ନିୟମ ସଂଶୋଧନ ବିଲ୍ 2026 ଆଗତ କରିଛନ୍ତି। ବିଲ୍ ଆଗତ କରି ଆଇନମନ୍ତ୍ରୀ ଶ୍ରୀ ମେଘୱାଲ ଆଜିର ଦିନକୁ ଏକ ଐତିହାସିକ ଦିନ ଭାବେ ଅଭିହିତ କରି କହିଛନ୍ତି ସରକାର ମହିଳାମାନଙ୍କୁ ରାଜନୈତିକ ନ୍ୟାୟ ପ୍ରଦାନ କରିବା ଲାଗି କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ସମ୍ଭିଧାନ 131 ସଂଶୋଧନ ବିଲ୍ 2026 ମହିଳାମାନଙ୍କ କ୍ଷେତ୍ରରେ ସମାନତା ସୁନିଶ୍ଚିତ କରିବ। ଡକ୍ଟର ବିଆର୍ ଆମ୍ବେଦକରଙ୍କ ମତ ଉପରେ ଶ୍ରୀ ମେଘୱାଲ ଗୁରୁତ୍ୱାରୋପ କରି କହିଛନ୍ତି ମହିଳାମାନଙ୍କ ବିକାଶ ଗୋଟିଏ ସମ୍ପ୍ରଦାୟର ବିକାଶର ପରିମାପକ ହୋଇଥାଏ। ସେ କହିଛନ୍ତି ମହିଳାମାନଙ୍କ ପାଇଁ 33% ସଂରକ୍ଷଣ ବ୍ୟବସ୍ଥା ଆଜିର ସମୟର ଆବଶ୍ୟକତା। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ମହିଳାମାନଙ୍କ ଅର୍ଥନୈତିକ ଏବଂ ସାମାଜିକ ବିକାଶ ନିମନ୍ତେ ଅନେକ ଯୋଜନା ହାତକୁ ନେଇଛନ୍ତି ବୋଲି ସେ କହିଛନ୍ତି। ସରକାରଙ୍କ ଦ୍ୱାରା ମହିଳାମାନଙ୍କ ଲାଗି କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ହେଲା ମୁଦ୍ରା ଯୋଜନା, ଲାଖପତି ଦିଦି, ସୁକନ୍ୟା ସମୃଦ୍ଧି ଯୋଜନା ଅନ୍ୟତମ। ଗୃହରେ ଆଜି ପରଲୋକଗତ ସଦସ୍ୟ ଆବୁ ହାସନ ଖାନ୍ ଚୌଧୁରୀ, ମୋସିନା କିଦ୍ୱାଇ, ହରିନାରାୟଣ ରାଜଭରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସଂସଦର ଆଜି ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ସହ ଦେଶ ପାଇଁ ମହିଳାଙ୍କ ସଶକ୍ତିକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ସେୟାର କରି ମୋଦି କହିଛନ୍ତି ଦେଶର ମା ଏବଂ ଭଉଣୀମାନଙ୍କ ପାଇଁ ସମ୍ମାନ ହେଉଛି ଜାତି ତଥା ଦେଶର ସମ୍ମାନ। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଏବଂ ଶନିବାର ଦେଶବ୍ୟାପୀ ନାରୀ ଶକ୍ତି ବନ୍ଦନ ଦୌଡ଼ ଆୟୋଜନ କରାଯିବ। ବିକଶିତ ଭାରତ ଦୃଷ୍ଟିକୋଣ ଅନୁଯାୟୀ ମହିଳା ନେତୃତ୍ୱ ବିକାଶକୁ ପ୍ରୋହାହିତ କରିବା ଏବଂ ନାଗରିକଙ୍କ ଅଂଶଗ୍ରହଣ ପ୍ରକ୍ରିୟାକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ଏହା ଅଂଶସ୍ୱରୂପ ବୋଲି ମନ୍ତ୍ରଣାଳୟ କହିଛି। ମିଳିଥିବା ସୂଚନା ଅନୁଯାୟୀ ନାରୀ ଶକ୍ତି ବନ୍ଦନ ବାର୍ତ୍ତା ବହନ କରି ଏହି ଦୌଡ଼ ଆସନ୍ତାକାଲି ପାଟନା ଓ ଜୟପୁରରେ ଅନୁଷ୍ଠିତ ହେବା ପରେ ଶନିବାର ଦିନ ଦିଲ୍ଲୀ, କଟକ, ମୁମ୍ବାଇ, ଇନ୍ଦୋର ଓ ବାଙ୍ଗାଲୋରଠାରେ ଆୟୋଜିତ ହେବ। ସମାଜର ଶିକ୍ଷାର୍ଥୀ, ଉଦ୍ୟୋଗୀ, କ୍ରୀଡ଼ାବିତ୍ ଓ ବିଭିନ୍ନ ପେସାଦାର ତଥା ଭିନ୍ନ ଭିନ୍ନ କ୍ଷେତ୍ରରୁ ମହିଳାମାନଙ୍କର ଏଥିରେ ବୃହତ୍ ଆକାରରେ ଅଂଶଗ୍ରହଣ କରିବା ଦିଗରେ ଏହି ଦୌଡ଼ ଏକ ପଦକ୍ଷେପ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଅଷ୍ଟ୍ରିଆର ଚାନ୍ସେଲର ଡକ୍ଟର ଖ୍ରୀଷ୍ଟିଆନ୍ ଷ୍ଟୋକର୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ନେତା ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ସେମାନଙ୍କର ମତ ବିନିମୟ କରିଥିଲେ। ବୈଠକରେ ଖାଦ୍ୟ ନିରାପତ୍ତା, ସାମରିକ ସହଯୋଗ ଏବଂ ସନ୍ତାସବାଦ ବିରୁଦ୍ଧରେ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା, ନବସୃଜନ ଏବଂ ଦୀର୍ଘସ୍ଥାୟୀ ବିକାଶ କ୍ଷେତ୍ରରେ ବିଶ୍ୱସନୀୟ ଭାଗିଦାରିତା ରହିଛି। ଶ୍ରୀ ମୋଦି ଶ୍ରୀ ଷ୍ଟୋକର୍ଙ୍କ ଦୂରଦୃଷ୍ଟି ଏବଂ ଭାରତ ଓ ଅଷ୍ଟ୍ରିଆ ମଧ୍ୟରେ ଭାଗିଦାରିତାକୁ ପ୍ରଶଂସା କରିଛନ୍ତି। ତାଙ୍କର ଗସ୍ତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜିନିବେଶ କାରବାରକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି।
ट्रेड और इन्वेस्टमेंट में नई ऊर्जा लाएगी। हम ऑस्ट्रिया की एक्सपर्टीज और भारत की स्पीड और स्केल को जोड़कर पूरे विश्व के लिए रिलायबल टेक्नोलॉजी और सप्लाई चेन सुनिश्चित करेंगे। हम डिफेंस, सेमीकंडक्टर, क्वांटम और बायोटेक्नोलॉजी में भी अपनी पार्टनरशिप को सुदृढ़ करेंगे। आज पूरा विश्व एक बहुत ही गंभीर और तनावपूर्ण स्थिति में गुजर रहा है। ऐसे तनावपूर्ण वैश्विक माहौल में भारत और ऑस्ट्रिया हम एकमत है कि मिलिट्री कॉन्फ्लिक्ट से समस्याओं का समाधान नहीं निकल सकता। यूक्रेन हो या वेस्ट एशिया, हम एक स्टेबल, सस्टेनेबल और लास्टिंग पीस का समर्थन करते हैं। आतंकवाद को जड़ से मिटाना हमारी साझी प्रतिबद्धता है।
यह हूँ ऑस्ट्रिया चांसलर डॉक्टर क्रिस्टियन स्टोगर भारत को प्रथम एवं एशिया को प्रथम सरकारी गस्त। 2024 जुलाई मासरे प्रधानमंत्री श्री मोदी सफल ऑस्ट्रिया गस्त पर वर्तमान चांसलर स्टोगर यह गस्त द्वारा उभय देश मध्य आपोष स्वार्थ जड़ित भागीदारी को अधिक संप्रसारित हो पारे आशा। ओडिशा समेत देशर अन्य केतक राज्य तथा केन्द्रशासित अञ्चलगुडिकरे आजिठारु जनगणना 2027 द्वितीय पर्याय गृह गणना एवं गृह तालिका कार्य आरम्भ होइछे। स्वराष्ट्र मंत्रालय पक्षरु जारी विवृतिरे कुहाजाइछि ओडिशा सिक्किम मिजोरम कर्णाटक गोआ आंडामान ओ निकोबर द्वीपपुंज लाक्षाद्वीप नुआदिल्ली महानगर अञ्चल एवं दिल्ली क्यान्टनमेन्ट बोर्ड अञ्चलरे आजिठारु एही द्वितीय पर्याय जनगणना कार्य आरम्भ होइछि। एहा आसन्ता मास 15 तारिख पर्यन्त चलिबो। एतद्व्यतीत देशरे प्रथम थर लागि कार्यकारी होइथिबा स्वपंजीकरण व्यवस्थारे उत्साहजनक फल मिलिछि। प्राय 12 लक्ष परिवार सफलतार सह अनलाइन माध्यमरे निज तथ्य एतिरे अपलोड करिछन्ति बोली मंत्रालय पक्षरु कुहाजाइछि। एही गृह तालिका एवं गृह गणना पर्यायरे गणनाकारीमाने घर घर बुली तथ्य संग्रह करिबे। 33 प्रश्नकु नै एक तालिका प्रस्तुत कराजाइछि। सेथिरे गृहर स्थिति एवं समस्त गृह तथ्य सम्पर्कित प्रश्न रहिछि। राज्यसभा अध्यक्ष सीपी राधाकृष्णन आज गृहरे नूतन निर्वाचित सदस्यमानंकु शपथपाठ कराइछन्ति। शपथ ग्रहण करिथिबा सदस्यमानंक मध्यरे बीजेपीर नितिन नवीन तेरास ग्वाल जोगेन मोहन शिवेश कुमार विनोद श्रीधर तावाड़े सुजित कुमार लक्ष्मी वर्मा संजय भाटिया अन्यमानंक मध्यरे जेडीयूर रामनाथ ठाकुर राष्ट्रीय लोकमोर्चार उपेन्द्र कुशवाहा कंग्रेसर अभिषेक मनु सिंघवी फुलोदेवी नेताम करमबीर सिंह बोध अनुराग शर्मा भेम नरेन्द्र रेड्डी एवं यूपीपी एल्र प्रमोद बोरो अच्छन्ति। गृहरे आजि परलोकगत मोसीना किद्वाई एवं प्रख्यात प्रच्छदपट गायिका आशा भोसलेंक प्रति श्रद्धाञ्जलि ज्ञापन करा परे गृहकु आजि दिनक पई मूलतवी घोषणा करा। आन्ध्रप्रदेशर कुर्नुल जिल्लारे आजि भोर समयरे एक सड़क दुर्घटनारे 8 जनकर मृत्यु घटिछि एवं 10 जन आहत होइछन्ति। कर्णाटकर श्रद्धाळुमानंकु नै जाउथिबा एक टेम्पो चिलाकाला टोना निकटरे एक गाड़ी सहित धक्का होइतिला। एहि श्रद्धाळुमाने दर्शन निमन्ते मन्त्रालयम जाउथिले। आहतमानंकु चिकित्सा निमन्ते कुर्नुल सरकारी हस्पिटालरे भर्ती कराजाइछि। राष्ट्रपति द्रौपदी मुर्मू एवं उपराष्ट्रपति सीपी राधाकृष्णन एहि दुर्घटनारे प्राण हरैथिबा व्यक्तिंक लागि शोक प्रकाश करिबा सह परिवार लोकंक पई समवेदना ज्ञापन करिछन्ति एवं आहतमानंक आशु आरोग्य कामना करिछन्ति। प्रधानमन्त्री नरेन्द्र मोदी एहि घटनारे दुःख प्रकाश करिबा सह मृतकंक परिवार लागि प्रधानमन्त्रीक रिलीफ पाण्ठिरु 2 लक्ष टंका लेखाए एवं आहतमानंक पई 50,000 टंका लेखाए सहायता राशि घोषणा करिछन्ति। आन्ध्रप्रदेश मुख्यमन्त्री एन चन्द्रबाबु नायडु दुर्घटनारे प्राण हरैथिबा व्यक्तिंक पई गभीर दुःख प्रकाश करिछन्ति एवं परिस्थितिर समीक्षा करिबा सह आहतमानंकु उपयुक्त चिकित्सा जोगाइ देबा लागि निर्देश दैछन्ति। पश्चिमबंग विधानसभा निर्वाचन लागि प्रचार कार्य जोरसोर चलिछि। बीजेपी नेता तथा आसाम मुख्यमंत्री हिमंत विश्व शर्मा आज दलीय प्रार्थीक लागि निर्वाचन प्रचार करुछन्ति। से कुचबिहार एवं जलपाईगुड़ी आयोजित रैली रे उद्बोधन देबार कार्यसूची रहिछि। कुचबिहार शीतलकुचीठारे निर्वाचन प्रचार कार्यरे केन्द्र शिक्षा राष्ट्रमंत्री सुकांत मजुमदार जोगदेबे। सेहीपरि तृणमूल कंग्रेस मुख्य ममता बानाजी उत्तर बंगलार मठाभांगा दिनहाट एवं अल्लीपुर दौरठारे दलीय प्रार्थीक लागि निर्वाचन प्रचार करिबे। आईपीएल क्रिकेटरे आज मुंबई इंडियन्स और पंजाब किंग्स मध्यरे मैच अनुष्ठित हेबो। मुंबईर वानखेड़े स्टेडियमठारे संध्या 7:30 मिनिटरे एही मैच खेला जिबो। गतकालीर मैचरे रॉयल चैलेंजर्स बेंगलोर लखनऊ सुपर जायंट्स को 5 विकेटरे परास्त करिथिला। मुख्य संवाद पुणिथरे लोकसभा आज आगत है नारी शक्ति बंदन अधिनियम संपर्कित 3 गुरुत्वपूर्ण बिल। भारत ऑस्ट्रिया मध्ये द्विपाक्षिक सहयोग एवं वाणिज्य कारोबार वृद्धि ने नया दिल्ली में आलोचना। ओडिशा समेत देशर अन्य केतक राज्य और केन्द्रशासित अंचल आज आरंभ है जनगणना 2027 द्वितीय पर्याय। आंध्रप्रदेश कुर्नुल जिल्लारे सड़क दुर्घटनारे 8 मृत 10 आहत एवं आईपीएल क्रिकेट में आज मुंबई इंडियन्स और पंजाब किंग्स मध्ये हेबो मैच। संवाद शेष होला।